ఇప్పుడు
హలో నమస్కార్, ମୁଁ ତପବନ ବସ୍ତି ବରବରିରୁ ସମ୍ମାନ ଶୌଚାଳୟର କେୟାରଟେକର ଗୀତାଞ୍ଜଳି ମହାରଣା କହୁଛି କି ମୋର ଏଇ ଶୌଚାଳୟଟି ଆଜକୁ 2017-2018 ଠାରୁ ଷ୍ଟାର୍ଟ ହେଲାଣି, କିନ୍ତୁ ତାହା ବର୍ତ୍ତମାନ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହେବାକୁ ଗଲାଣି। ଏହାର କୌଣସି ମରାମତିର କାର୍ଯ୍ୟ ହେଇପାରୁନାହିଁ, ତେଣୁ ମୁଁ ଅନୁରୋଧ କରୁଅଛି କି ଏହାର ମରାମତି କାର୍ଯ୍ୟ ହେଲେ ସୁଚାରୁ ରୂପେ ଶୌଚାଳୟ ଚାଲନ୍ତା। ଯଦି ମରାମତି କାମ ହେଇପାରୁନାହିଁ ତାହେଲେ ଆଉ ଥରେ ଅନୁରୋଧ କରୁଛି କି ଏଇ ଶୌଚାଳୟଟିକୁ ଡିଏମସି ତାଙ୍କ ନିଜ ହାତକୁ ତିଆରି କରି ନିଅନ୍ତୁ।